ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2024-25 ଆର୍ଥିକ ବର୍ଷ ଲାଗି ପ୍ରାକ୍ ବଜେଟ୍ ସମ୍ପର୍କରେ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅମରନାଥ ଯାତ୍ରାର ଆଜି ଦ୍ୱାଦଶ ଦିନରେ ଅମରନାଥ ଗୁମ୍ଫା ଦର୍ଶନ କଲେ 19,000 ଅଧିକ ଶ୍ରଦ୍ଧାଳୁ। ଜନସଂଖ୍ୟା ବୃଦ୍ଧି ଜନିତ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ ଏବଂ ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ହେରାପଞ୍ଚମୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ପ୍ରସିଦ୍ଧ ଅର୍ଥନୀତିଜ୍ଞମାନଙ୍କ ସହ 2024-25 ଆର୍ଥିକ ବଜେଟ୍ ସମ୍ପର୍କରେ ଆଲୋଚନା କରୁଛନ୍ତି। ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ଅନ୍ୟ କେତେକ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ଆଗାମୀ ବଜେଟ୍ ସମ୍ପର୍କରେ ଶ୍ରୀ ମୋଦି ସମ୍ପୃକ୍ତ ଅର୍ଥନୀତିଜ୍ଞମାନଙ୍କ ପ୍ରସ୍ତାବ ଓ ପରାମର୍ଶ ସମ୍ପର୍କରେ ଆଲୋଚନା କରୁଛନ୍ତି। ସଂସଦର ବଜେଟ୍ ଅଧିବେଶନ ଚଳିତ ମାସ 22 ଆରମ୍ଭ ହେବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 23 ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଲୋକସଭାରେ ଉପସ୍ଥାପନ କରିବେ। ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଏହା ପ୍ରଥମ ବଜେଟ୍ ହେବ। ଗତ ମାସରେ ଅନୁଷ୍ଠିତ ସଂସଦର ମିଳିତ ଅଧିବେଶନକୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଆଗାମୀ ବଜେଟ୍ ଭବିଷ୍ୟତ ଲକ୍ଷ୍ୟ ପୂରଣ ଦିଗରେ ଏକ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ। ଏଥିରେ ପ୍ରମୁଖ ଆର୍ଥିକ ଏବଂ ସାମାଜିକ ସୁଧାର ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ଯୋଗୁଁ ଗତ ଫେବୃୟାରୀ ମାସରେ କେନ୍ଦ୍ର ସରକାର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରିଆ ଏବଂ ରୁଷ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ସୋମବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ରୁଷ ଏବଂ ଅଷ୍ଟ୍ରିଆ ଯାଇଥିଲେ। ଗସ୍ତର ପ୍ରଥମ ଭାଗରେ ପ୍ରଧାନମନ୍ତ୍ରୀ ମସ୍କୋ ଏବଂ ଦ୍ୱିତୀୟ ଭାଗରେ ଭିଏନା ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଷ୍ଟ୍ରିଆ ଗସ୍ତକୁ ଐତିହାସିକ ଏବଂ ଅତ୍ୟନ୍ତ ଫଳପ୍ରଦ ହୋଇଥିବା କହିଛନ୍ତି। ସେ କହିଛନ୍ତି ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି। ଅଷ୍ଟ୍ରିଆ ଯାତ୍ରା ଶେଷ କରି ଶ୍ରୀ ମୋଦି କହିଛନ୍ତି ଭିଏନାଠାରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ସନ୍ତୋଷଜନକ ଥିଲା ଏବଂ ଅଷ୍ଟ୍ରିଆ ଲୋକଙ୍କ ଆତିଥ୍ୟ ଓ ଭଲପାଇବା ନେଇ ସେ ଚାନ୍ସେଲର କାର୍ଲ ନେହେମର୍ ଏବଂ ତାଙ୍କ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅଷ୍ଟ୍ରିଆ ଚାନ୍ସେଲର ନେହେରମ୍ଙ୍କ ସହ ପାରସ୍କରିକ ଆଲୋଚନା ପରେ ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ସୁଦୃଢ଼ କରିବା ଲାଗି ଅନେକଗୁଡ଼ିଏ ସମ୍ଭାବନା ଦେଖାଦେଇଛି। ଉଭୟ ଦେଶ ଦ୍ୱିପାକ୍ଷିକ ବୁଝାମଣା ଦିଗରେ ଆଗକୁ ବଢ଼ିବା ପାଇଁ ନୀତି ନିର୍ଣ୍ଣୟ କରିସାରିଛନ୍ତି। ଏକ ମିଳିତ ବାର୍ତ୍ତାରେ ଉଭୟ ନେତା ବର୍ତ୍ତମାନର ବିଶ୍ୱ ପରିସ୍ଥିତି ନେଇ ଆଲୋଚନା କରିଥିବା କହିଛନ୍ତି। ଉଭୟ ଦେଶ ମଧ୍ୟରେ ଥିବା ଗଣତନ୍ତ୍ର ଏବଂ ଆଇନ୍ର ଶାସନ ଭଳି ମୂଲ୍ୟବୋଧ ସମ୍ପର୍କର ଭିଭିଭୂମି ମଜବୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଭାରତ ଏବଂ ଅଷ୍ଟ୍ରିଆ ଅର୍ଥନୈତିକ ସହଯୋଗ ଓ ନିବେଶ ସମେତ ଭିଭିଭୂମି ବିକାଶ, ଉଦ୍ଭାବନ, ଅକ୍ଷୟ ଶକ୍ତି, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, କୃତ୍ରିମ ବୁଦ୍ଧିମତା ଏବଂ କ୍ୱାଣ୍ଟମ୍ ଆଦି କ୍ଷେତ୍ରରେ ପରସ୍କରର ସାମର୍ଥ୍ୟକୁ ବ୍ୟବହାର କରିବା ପାଇଁ କାର୍ଯ୍ୟ କରିବେ। ଉଭୟ ଦେଶର ଯୁବଶକ୍ତି ଓ ଚିନ୍ତାଧାରାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଷ୍ଟାର୍ଟଅପ୍କୁ ମାଧ୍ୟମ ଭାବେ ବ୍ୟବହାର କରାଯିବ। ଅଷ୍ଟ୍ରିଆରେ ଉଭୟ ଦେଶର ବ୍ୟବସାୟୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଅଷ୍ଟ୍ରିଆର ବ୍ୟବସାୟୀ ଅଂଶୀଦାରମାନେ ଏହା ଉପରେ ଦୃଷ୍ଟି ଦେବା ଉଚିତ। ଶ୍ରୀ ମୋଦି ବିଶ୍ୱର ପ୍ରମୁଖ ଉଦ୍ୟୋଗଗୁଡ଼ିକୁ ଭାରତ ପ୍ରତି ଆକୃଷ୍ଟ କରିବା ଲାଗି ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରିଆଠାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ବିଜେତା ଆଣ୍ଟନ୍ ଜେଲିଙ୍ଗରଙ୍କ ସହ ସାକ୍ଷାତ କରିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ଜେଲିଙ୍ଗରଙ୍କୁ ଭାରତର ରାଷ୍ଟ୍ରୀୟ କ୍ୱାଣ୍ଟମ୍ ଅଭିଯାନ ବିଷୟରେ କହିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଅନ୍ୟ କେତେଜଣ ଭାରତୀୟଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି। ଅମରନାଥ ଯାତ୍ରାର ଆଜି ଦ୍ୱାଦଶ ଦିନରେ 19,000 ଅଧିକ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ଦର୍ଶନ କରିଛନ୍ତି। ଆଜି ସକାଳେ 4,885 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଅନ୍ୟ ଏକ ଦଳ ଜମ୍ମୁ ଓ କାଶ୍ମୀର ଘାଟିକୁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଦଳରେ ପହଲଗାମ୍ ଏବଂ ବାଲତାଲ୍ ମୂଳ ଶିବିରର ତୀର୍ଥଯାତ୍ରୀ ଅଛନ୍ତି। ସୂଚନା ଅନୁଯାୟୀ 48 କିଲୋମିଟର ବ୍ୟାପୀ ପହଲଗାମ୍ ଏବଂ 14 କିଲୋମିଟର ଲମ୍ବ ବାଲତାଲ ଗୁମ୍ଫା ତୀର୍ଥସ୍ଥଳ ଅଞ୍ଚଳରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଶିବିରଠାରୁ ଗୁମ୍ଫା ପର୍ଯ୍ୟନ୍ତ 24ଟିରୁ ଅଧିକ ଲଙ୍ଗର କରାଯାଇଛି, ଯେଉଁଥିରେ ତୀର୍ଥଯାତ୍ରୀମାନଙ୍କୁ ଖାଦ୍ୟପେୟ ଯୋଗାଇ ଦିଆଯାଉଛି। ଚଳିତ ବର୍ଷ 7,000ରୁ ଅଧିକ ସେବାକାରୀ ତୀର୍ଥଯାତ୍ରୀମାନଙ୍କର ସେବା କରୁଛନ୍ତି। ଉଭୟପଟୁ ହେଲିକପ୍ଟର ସେବା ମଧ୍ୟ ଉପଲବ୍ଧ ହେଉଥିବା ଜଣାପଡ଼ିଛି। ଆକାଶବାଣୀରୁ
तारीख पे तारीख, तारीख पे तारीख।
लेकिन अब ऐसा नहीं,
FIR करना आसान नहीं।
आसान बन गया अब।
पता नहीं जांच में कुछ हो भी रहा है या नहीं।
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे वो?
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने
आजादी, ये नई आजादी।
ବିଶ୍ୱରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଓ ତଜ୍ଜନିତ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହେଉଛି। ଏହି ଦିବସ ପ୍ରତ୍ୟେକ ବର୍ଷ ଜୁଲାଇ ମାସ 11 ତାରିଖରେ ପାଳନ କରାଯାଏ। ଭବିଷ୍ୟତ ଲାଗି ବୃଦ୍ଧି ପାଉଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା ଲାଗି ସଚେତନ କରାଇବା ଓ ଏଥିପାଇଁ ଆବଶ୍ୟକ ଉପାୟ କରିବା ଲାଗି ଏହି ଦିବସରେ ସଚେତନତା ସୃଷ୍ଟି କରାଯାଏ। 1999 ଜାତିସଂଘରେ ଏହି ଦିବସ ପାଳନ ନେଇ ସଂକଳ୍ପ ଗୃହୀତ ହୋଇଥିଲା। 1990 ଡିସେମ୍ବର ମାସରେ ଜାତିସଂଘ ସାଧାରଣ ସଭା ଏହି ଦିବସ ପାଳନ ଲାଗି ବିଧିବଦ୍ଧ ଭାବେ ଘୋଷଣା କରିଥିଲା। ସେହି ବର୍ଷ ଜୁଲାଇ ମାସରେ ପ୍ରାୟ 90 ଦେଶରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, କାହାକୁ ପଛରେ ଛାଡ଼ିବା ନାହିଁ, ସମସ୍ତଙ୍କୁ ନେଇ ଆଗକୁ ଯିବା। ଶ୍ରୀକ୍ଷେତ୍ର ପୁରୀରେ ଆଜି ହେରାପଞ୍ଚମୀ ଅନୁଷ୍ଠିତ ହେଉଛି। ରଥଯାତ୍ରାର ଆଜି ପଞ୍ଚମ ଦିନରେ ଦେବୀ ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରି ନନ୍ଦୀଘୋଷ ରଥର ଚକ ଭାଙ୍ଗିବା ପରମ୍ପରା ରହିଛି। ଏ ସମ୍ପର୍କରେ ଆମ ପୁରୀ ସମ୍ଭାଦଦାତା ସୌମିତ୍ର ହରିଚନ୍ଦନ କହିଛନ୍ତି,
ଆଜି ହେଉଛି ପବିତ୍ର ହେରାପଞ୍ଚମୀ। ଶ୍ରୀମନ୍ଦିରରେ ଏହା ଏକ ବିଶେଷ ପର୍ବ ଭାବେ ପାଳନ କରାଯାଇଥାଏ। ଆଜିର ଦିନରେ ଶ୍ରୀମନ୍ଦିରରେ ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରିଥାନ୍ତି। ପରେ ପାଟଶାଢ଼ୀ ଅଳଙ୍କାର ଇତ୍ୟାଦି ଲାଗି କରି ପୂଜାପଣ୍ଡା ସେବକମାନେ ପଙ୍କ୍ତିଭୋଗ କରାଇଥାନ୍ତି। ଏହାପରେ ବିମାନ ବଡ଼ୁ ସେବକମାନେ ମା ଲକ୍ଷ୍ମୀଙ୍କୁ ବିମାନରେ ଧାରଣ କରି ଘଣ୍ଟ କାହାଳୀ ଛତା ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ବାଟେ ଗୁଣ୍ଡିଚା ମନ୍ଦିରକୁ ଗସ୍ତ କରିଥାନ୍ତି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ନନ୍ଦୀଘୋଷ ରଥ ନିକଟରେ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଚାମର ଆଲଟ ସେବା କରିଥାନ୍ତି। ମାନବୀୟ ଲୀଳାକ୍ରମରେ ମହାଲକ୍ଷ୍ମୀ ଏହି ହେରାପଞ୍ଚମୀରେ ମହାପ୍ରଭୁଙ୍କୁ ଦର୍ଶନ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଆସିବାର ପରମ୍ପରା ଆଦି ଅନନ୍ତ କାଳରୁ ଅନୁସୃତ ହୋଇଆସୁଛି।
ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଥିବା ବିମ୍ଷ୍ଟେକ୍ ସଦସ୍ୟ ଦେଶମାନଙ୍କର ବୈଦେଶିକ ମନ୍ତ୍ରୀମାନଙ୍କ ଦ୍ୱିତୀୟ ସମ୍ମିଳନୀରେ ଯୋଗଦେବା ଲାଗି ଥାଇଲାଣ୍ଡର ବୈଦେଶିକ ମନ୍ତ୍ରୀ ମାରିସ୍ ସଙ୍ଗିୟାମ୍ ପୁଙ୍ଗସା ଆସି ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ। ସମ୍ମିଳନୀରେ ବିମ୍ଷ୍ଟେକ୍ ସମୂହ ଦେଶମାନଙ୍କ ମଧ୍ୟରେ ସୁରକ୍ଷା, ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ସହଯୋଗ ପ୍ରସଙ୍ଗରେ ଆଲୋଚନା ହେବ। ଫିଲିପାଇନ୍ସର ସୁଲତାନ କୁଦରତ ଅଞ୍ଚଳରେ ଆଜି ସକାଳେ 7.0 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ଫିଲିପାଇନ୍ସର ଭୂକମ୍ପ ଅନୁସନ୍ଧାନ କେନ୍ଦ୍ର ଏହି ସୂଚନା ଦେଇଛି। ସକାଳ ପ୍ରାୟ 10:13 ଫିଲିପାଇନ୍ସର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଅନୁଭୂତ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ 722 କିଲୋମିଟର ତଳେ ଥିଲା। ଏହାଛଡ଼ା ଫିଲିପାଇନ୍ସର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନି ହୋଇଥିବା ସୂଚନା ମିଳିନାହିଁ। ଉତ୍ତରପ୍ରଦେଶର ହାଥରସ ଜିଲ୍ଲା ଅନ୍ତର୍ଗତ ସିକନ୍ଦରାରାଓ ଅଞ୍ଚଳରେ ଆଜି ସକାଳୁ ଗୋଟିଏ ଘରୋଇ ବସ୍ ସହ ଟ୍ରକ୍ର ମୁହାଁମୁହି ଧକ୍କା ହେବାରୁ 2 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 16 ଜଣ ଆହତ ହୋଇଛନ୍ତି। ଆସାମରେ ବନ୍ୟାଜନିତ ବିତ୍ପାତରେ ଗତ 24 ଘଣ୍ଟା ମଧ୍ୟରେ 5 ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଆସାମ ବନ୍ୟାରେ ମୃତକଙ୍କ ସଂଖ୍ୟା 84ରେ ପହଞ୍ଚିଛି। ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ 5 ଜଣ ଯବାନଙ୍କ ଶହୀଦ ହେବା ଘଟଣାରେ ଲିପ୍ତ ଥିବା ଆତଙ୍କବାଦୀଙ୍କୁ ଖୋଜିବା ପ୍ରକ୍ରିୟାରେ 20 ଜଣ ଲୋକଙ୍କୁ ପୁଲିସ୍ ହେପାଜତକୁ ନେଇଛି। ଆଜି ତଲାସୀ ଅଭିଯାନ ଚତୁର୍ଥ ଦିନରେ ସମ୍ପୃକ୍ତ 20 ଜଣଙ୍କୁ ପଚରାଉଚରା କରାଯିବ। ବିଶେଷକରି ଭଦେରାବାହ ଏବଂ ଉଦ୍ଧମପୁର ଅଞ୍ଚଳରେ ତଲାସୀ ଅଭିଯାନ ଜୋରଦାର କରାଯାଇଛି। 2024-25 ଆର୍ଥିକ ବର୍ଷ ଲାଗି ପ୍ରାକ୍ ବଜେଟ୍ ସମ୍ପର୍କରେ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅମରନାଥ ଯାତ୍ରାର ଆଜି 12ଦିନରେ ଅମରନାଥ ଗୁମ୍ଫା ଦର୍ଶନ କଲେ 19,000ରୁ ଅଧିକ ଶ୍ରଦ୍ଧାଳୁ। ଜନସଂଖ୍ୟା ବୃଦ୍ଧିଜନିତ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ ଏବଂ ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ହେରାପଞ୍ଚମୀ।